ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ରାଜସ୍ଥାନର ବିକାନେର୍ସ୍ଥିତ ପୁନଃ ବିକଶିତ ଦେଶନକ ରେଳ ଷ୍ଟେସନକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦକୁ ସର୍ବସମ୍ମୁଖକୁ ଆଣିବା ଉଦ୍ଦେଶ୍ୟରେ ଆଜି ପାଞ୍ଚଟି ରାଷ୍ଟ୍ର ଅଭିମୁଖେ ଯାତ୍ରା ଆରମ୍ଭ କଲେ ସର୍ବଦଳୀୟ ପ୍ରତିନିଧି ଦଳ। ସାରା ଦେଶରେ ଆଜି ଆଧୁନିକ ଜ୍ଞାନକୌଶଳରେ ନିର୍ମିତ 103ଟି ଅମୃତ ଷ୍ଟେସନର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନର ବିକାନେର୍ସ୍ଥିତ ପୁନଃ ବିକଶିତ ଦେଶନକ ରେଳ ଷ୍ଟେସନକୁ ଉଦ୍ଘାଟନ କରିଛନ୍ତି। ସେ ମଧ୍ୟ ବିକାନେର୍ ମୁମ୍ବାଇ ଏକ୍ସପ୍ରେସ୍ ଟ୍ରେନ୍ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବିକାନେର୍ ନିକଟ ଦେଶନକସ୍ଥିତ ପ୍ରସିଦ୍ଧ କର୍ଣ୍ଣିମାତା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ବିକାନେର୍ରେ ଏହି ଅବସରରେ ଆୟୋଜିତ ଜନସଭାରେ ପ୍ରଧାନମନ୍ତ୍ରୀ ଅପରେସନ୍ ସିନ୍ଦୁରରେ ଭାରତ ସନ୍ତାସବାଦୀଙ୍କ ଆଡ୍ଡାସ୍ଥଳୀଗୁଡ଼ିକୁ ଧ୍ୱଂସ କରି ପାକିସ୍ତାନକୁ ଠିକଣା ଜବାବ ଦେଇଥିବା କହିଛନ୍ତି। ଭାରତ ବିପକ୍ଷରେ ସିଧାସଳଖ ଯୁଦ୍ଧ କରି ପାକିସ୍ତାନ କେବେ ବି ଜିତିପାରିବ ନାହିଁ, ସେଥିପାଇଁ ସନ୍ତାସବାଦକୁ ପ୍ରୋହାହିତ କରି ପାକିସ୍ତାନ ସବୁବେଳେ ଭାରତ ବିପକ୍ଷରେ ଛାୟାଯୁଦ୍ଧ ଚଳାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
पहलगाम में चली थी, लेकिन उन गोलियों से 140 करोड़ देशवासियों का सीना छलनी हुआ था। हमारी सरकार ने तीनों सेनाओं को खुली छूट दे दी थी। तीनों सेनाओं ने मिलकर ऐसा चक्रव्यूह रचा कि पाकिस्तान को घुटने टेकने के लिए मजबूर कर दिया।
ପ୍ରଧାନମନ୍ତ୍ରୀ ପହେଲଗାମ ଆକ୍ରମଣ ପ୍ରସଙ୍ଗରେ କହିଛନ୍ତି, ସନ୍ତାସବାଦୀଙ୍କୁ ମୂଳୋତ୍ପାଟନ କରିବା ପାଇଁ ଦେଶବାସୀ ଦୃଢ଼ ସଂକଳ୍ପ ନେଇଥିଲେ।
22 ତାରିଖ ହମଲେ କେ ଜବାବ ମେ ହମନେ 22 ମିନିଟ ମେ ଆତଙ୍କିଓ କେ 9 ସବସେ ବଡେ ଠିକାନେ ତବାହ କର ଦିଏ। ଦୁନିଆ ନେ ଔର ଦେଶ କେ ଦୁଶ୍ମନୋ ନେ ବି ଦେଖ ଲିଆ କି ଜବ ସିନ୍ଦୁର ବାରୁଦ ବନ ଜାତା ହେ ତୋ ନତିଜା କ୍ୟା ହୋତା ହେ।
ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ 26,000 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଉଦ୍ଘାଟନ କରିଛନ୍ତି। ଏହି ପ୍ରକଳ୍ପ ମଧ୍ୟରେ ରେଳବାଇର ବିଦ୍ୟୁତ୍କରଣ ପ୍ରକଳ୍ପ, ସଡ଼କ ଭିତ୍ତିଭୂମି ଓ ସ୍ୱଚ୍ଛ ଶକ୍ତି ଉତ୍ସ ଆଦି ରହିଛି। ପ୍ରଧାନମନ୍ତ୍ରୀ ଆଜି ଭର୍ଚୁଆଲ୍ ମାଧ୍ୟମରେ ଦେଶର 18 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 86 ଜିଲ୍ଲାରେ 103 ଅମୃତ ଷ୍ଟେସନର ଉଦ୍ଘାଟନ କରିଛନ୍ତି। ଏଥିପାଇଁ 1,100 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ଷ୍ଟେସନଗୁଡ଼ିକ ମଧ୍ୟରେ 19 ଷ୍ଟେସନ ଉତ୍ତରପ୍ରଦେଶରେ ରହିଛି। ଯାତ୍ରୀମାନଙ୍କୁ ସୁଖଦ ଯାତ୍ରା ଅନୁଭୂତି ଦେବା ଲାଗି ନୂତନ ଭାବେ ନିର୍ମିତ ଓ ବିକଶିତ ଅମୃତ ଷ୍ଟେସନଗୁଡ଼ିକରେ ସ୍ୱତନ୍ତ୍ର ସୁବିଧା କରାଯାଇଛି। ଉତ୍ତରପ୍ରଦେଶର ବିଜ୍ନର, ସାହାରନପୁର ଜଙ୍କସନ୍, ଗୋବର୍ଦ୍ଧନ, ଫତେହାବାଦ, ଗୋବିନ୍ଦପୁରୀ, ଇଜତନଗର, ବରେଲି ସିଟି ଏବଂ ବଳରାମପୁର ଷ୍ଟେସନଗୁଡ଼ିକୁ ଅମୃତ ଭାରତ ଯୋଜନାରେ ବିକଶିତ କରାଯାଇଛି। ଏଥିରେ ଯାତ୍ରୀମାନେ ଯେଭଳି ଅଧିକ ସୁବିଧା ସୁଯୋଗ ପାଇବେ ସେ ନେଇ ବ୍ୟବସ୍ଥା କରାଯାଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ବିଜ୍ନର ରେଳ ଷ୍ଟେସନରେ ଶୀତତାପ ନିୟନ୍ତ୍ରିତ ପ୍ରତୀକ୍ଷା କୋଠରୀ ନିର୍ମାଣ କରାଯାଇଥିବା ବେଳେ ସ୍ୱତନ୍ତ୍ର ପାର୍କିଂ ଏରିଆ, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ସହ ଅଗ୍ନି ନିର୍ବାପକ ବ୍ୟବସ୍ଥା ମଧ୍ୟ କରାଯାଇଛି। ବିଶେଷ ଭାବେ ଦିବ୍ୟାଙ୍ଗମାନଙ୍କ ପାଇଁ ର୍ୟାମ୍ପ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଆଧୁନିକ ନିର୍ମାଣ କୌଶଳରେ ସ୍ଥାନୀୟ ଅଞ୍ଚଳର ସଂସ୍କୃତିକୁ ଆଜି ଉଦ୍ଘାଟିତ ହେବାକୁ ଥିବା ଅମୃତ ଷ୍ଟେସନଗୁଡ଼ିକରେ ସ୍ଥାନିତ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଅପରେସନ୍ ସିନ୍ଦୁରରେ ଅସ୍ତ୍ରବିରତି ପ୍ରସଙ୍ଗ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରତ୍ୟକ୍ଷ ଭାବେ ବୁଝାମଣା ହୋଇଥିଲା। ନେଦରଲ୍ୟାଣ୍ଡର ଏକ ପ୍ରସାରଣ ସଂସ୍ଥାକୁ ସାକ୍ଷାତକାର ଅବସରରେ ଡକ୍ଟର ଜୟଶଙ୍କର କହିଛନ୍ତି, ଆମେରିକାର ସଚିବ ମାର୍କୋ ରୁବିଓ ଓ ତାଙ୍କ ସହ ଆଲୋଚନା କରୁଥିବା ବେଳେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଥିଲେ। ବୈଦେଶିକ ମନ୍ତ୍ରୀ ଏହା ସ୍ୱଷ୍ଟ କରିଛନ୍ତି, ଆମେରିକା ସମେତ ସମସ୍ତ ଦେଶ ପାଇଁ ଏହା ଏକ ବାର୍ତ୍ତା। ଯଦି ପାକିସ୍ତାନ ଗୁଳିଚାଳନା ବନ୍ଦ ରଖାଯିବାକୁ ଚାହୁଁଛି ତେବେ ସେହି ଦେଶ ପ୍ରଥମେ ଭାରତକୁ ଅବଗତ କରାଇବା ଆବଶ୍ୟକ। ସେ କହିଛନ୍ତି, ଚଳିତ ମାସ 10 ତାରିଖରେ ପାକିସ୍ତାନର ପ୍ରତିରକ୍ଷା ବ୍ୟବସ୍ଥା ଏବଂ ବିମାନ ଘାଟିଗୁଡ଼ିକ ଉପରେ ଭାରତ ପକ୍ଷରୁ ହୋଇଥିବା ଆକ୍ରମଣକୁ ପାକିସ୍ତାନର ସେନା ଗ୍ରହଣ କରିବାକୁ ବାଧ୍ୟ ହୋଇଛି ଏବଂ ପରେ ଦୁଇ ଦେଶ ଗୁଳିଗୋଳା ବିନିମୟ ବନ୍ଦ ରଖିଛନ୍ତି। ସେ କହିଛନ୍ତି, ଯଦି ପହଲଗାମ ପରି ଆତଙ୍କୀ ଘଟଣା ପୁଣି ଘଟେ ତେବେ ଭାରତ ଏହାର କଡ଼ା ଜବାବ ଦେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 25 ତାରିଖରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶ ଏବଂ ବିଦେଶରେ ଥିବା ଭାରତୀୟଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ କାର୍ଯ୍ୟକ୍ରମର 122ତମ ସଂସ୍କରଣ। ଇଚ୍ଛୁକ ବ୍ୟକ୍ତିମାନେ ଟୋଲ୍ ଫ୍ରି ନମ୍ଘର 1800117800 ମାଧ୍ୟମରେ ସେମାନଙ୍କର ମତାମତ ଏବଂ ପରାମର୍ଶ ପଠାଇ ପାରିବେ। ନରେନ୍ଦ୍ର ମୋଦି ଆପ୍ କିମ୍ବା ମାଇ ଗଭ୍ ଓପନ୍ ଫୋରମ୍ ମାଧ୍ୟମରେ ମଧ୍ୟ ଅନ୍ଲାଇନ୍ରେ ମତାମତ ଉପସ୍ଥାପନ କରାଯାଇପାରିବ। ଏଥିପାଇଁ ଆସନ୍ତାକାଲି ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତର ଅପରେସନ୍ ସିନ୍ଦୁର ପରିପ୍ରେକ୍ଷୀରେ ଆଜି ଡିଏମ୍କେ ସାଂସଦ କାନିମୋଜି କରୁଣାନିଧିଙ୍କ ନେତୃତ୍ୱରେ ତୃତୀୟ ସର୍ବଦଳୀୟ ପ୍ରତିନିଧି ଦଳ 5ଟି ରାଷ୍ଟ୍ର ଅଭିମୁଖେ ଯାତ୍ରା କରିଛନ୍ତି। ସେମାନେ ସ୍ୱେନ୍, ଗ୍ରୀସ୍, ସ୍ଲୋଭେନିଆ, ଲାଟଭିଆ ଏବଂ ରୁଷ ଗସ୍ତ କରିବେ। ଗସ୍ତ ପୂର୍ବରୁ ଶ୍ରୀମତୀ କାନିମୋଜି କହିଛନ୍ତି, ସନ୍ତାସବାଦ ବିରୁଦ୍ଧରେ ସମସ୍ତଙ୍କୁ ଏକାଠି ରହି ଲଢ଼ିବାକୁ ହେବ। ସାରା ବିଶ୍ୱକୁ ସନ୍ତାସବାଦ ଯୋଗୁଁ ଭାରତରେ ଘଟିଥିବା ଜୀବନହାନୀ ସମ୍ପର୍କରେ ସେମାନେ ଜଣାଇବେ ବୋଲି କହିଛନ୍ତି। ଗତକାଲି 2ଟି ସର୍ବଦଳୀୟ ପ୍ରତିନିଧି ଦଳ 9ଟି ରାଷ୍ଟ୍ର ଅଭିମୁଖେ ଯାତ୍ରା କରିଛନ୍ତି। ଜେଡିୟୁ ସାଂସଦ ସଞ୍ଜୟ କୁମାର ଝାଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ପ୍ରତିନିଧି ଦଳ ଇଣ୍ଡୋନେସିଆ, ମାଲେସିଆ, ଦକ୍ଷିଣ କୋରିଆ, ଜାପାନ ଏବଂ ସିଙ୍ଗାପୁର ଗସ୍ତ କରିବେ। ଇତିମଧ୍ୟରେ ସଞ୍ଜୟ ଝାଙ୍କ ନେତୃତ୍ୱାଧୀନ ଦଳ ଜାପାନର ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି। ଶିବସେନା ସାଂସଦ ଶ୍ରୀକାନ୍ତ ସିନ୍ଧେଙ୍କ ନେତୃତ୍ୱାଧୀନ ଅନ୍ୟ ଏକ ସର୍ବଦଳୀୟ ପ୍ରତିନିଧି ଦଳ ସଂଯୁକ୍ତ ଆରବ ଏମିରେଟ୍ସରେ ପହଞ୍ଚସାରିଛନ୍ତି। ସେମାନେ ଲାଇବେରିଆ, କଙ୍ଗୋ ଏବଂ ସିଏରା ଲିଓନ୍ ଗସ୍ତ କରିବେ। ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଦେଶର ଦୃଢ଼ ଆଭିମୁଖ୍ୟକୁ ବିଶ୍ୱ ନେତୃବୃନ୍ଦଙ୍କୁ ଅବଗତ କରିବା ହେଉଛି ଏହି ପ୍ରତିନିଧି ଦଳ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଗସ୍ତ ପୂର୍ବରୁ ସାଂସଦ ସଞ୍ଜୟ ଝା କହିଛନ୍ତି, ଆତଙ୍କବାଦ ହେଉଛି ପାକିସ୍ତାନର ଜାତୀୟ ନୀତି, ତେଣୁ ଇସ୍ଲାମାବାଦ କିଭଳି ଆତଙ୍କବାଦକୁ ପ୍ରୋହାହନ ଦେଉଛି ସେ ସମ୍ପର୍କରେ ପ୍ରତିନିଧି ଦଳ ବିଶ୍ୱକୁ ଅବଗତ କରାଇବ। ସୂଚନାଯୋଗ୍ୟ, ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ବିରୁଦ୍ଧରେ ଭାରତ ବିଶ୍ୱ ସମୁଦାୟକୁ ଅବଗତ କରାଇବା ଲାଗି ଏହି ଅଭିଯାନ ଜାରି ରଖିଛି। ଏଥିପାଇଁ 7ଟି ବହୁଦଳୀୟ ପ୍ରତିନିଧି ଦଳ ଗଠନ କରାଯାଇଛି। ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଦୃଢ଼ ଆଭିମୁଖ୍ୟ ପୋଷଣ କରିବା ସହ ଶୂନ୍ୟ ସହନଶୀଳତାର ବାର୍ତ୍ତା ଦେବା ପାଇଁ ଏହିସବୁ ପ୍ରତିନିଧି ମଣ୍ଡଳୀ ଆସନ୍ତା ମାସ 5 ତାରିଖ ସୁଦ୍ଧା ମୋଟ 32ଟି ଦେଶ ଗସ୍ତ କରିବେ। ଆତଙ୍କବାଦ ବିରୁଦ୍ଧରେ ଅପରେସନ୍ ସିନ୍ଦୁରର ସଫଳତା ପରେ ସାରା ଦେଶ ଭାରତୀୟ ସେନାର ବୀରତ୍ୱ ଏବଂ ସାହସ ପ୍ରତି ସମ୍ମାନ ପ୍ରଦର୍ଶନ କରୁଛି। ସଶସ୍ତ ବାହିନୀ ପ୍ରତି ସମ୍ମାନ ସ୍ୱରୂପ ଆକାଶବାଣୀ ସମାଚାର ପକ୍ଷରୁ ଏକ ବିଶେଷ ଫିଚର ଉପସ୍ଥାପନ କରାଯାଉଛି। ଏହି କ୍ରମରେ ଆଜି ପରମବୀର ଚକ୍ର ବିଜେତା ସେକେଣ୍ଡ ଲେଫ୍ଟନାଣ୍ଟ ଅରୁଣ କ୍ଷେତ୍ରପାଳଙ୍କ ବିଷୟରେ ଆସନ୍ତୁ ଜାଣିବା। 1971 ଭାରତ ପାକ୍ ଯୁଦ୍ଧରେ ଅରୁଣ କ୍ଷେତ୍ରପାଳ ଅଦମ୍ୟ ସାହସ ପ୍ରଦର୍ଶନ କରି ଦେଶ ପାଇଁ ପ୍ରାଣବଳି ଦେଇଥିଲେ। 1950 ମହାରାଷ୍ଟ୍ରର ପୁଣେରେ ଜନ୍ମଗ୍ରହଣ କରିଥିବା ସେକେଣ୍ଡ ଲେଫ୍ଟନାଣ୍ଟ ଅରୁଣ କ୍ଷେତ୍ରପାଳ 1971 ଜୁନ୍ ମାସରେ ପୁନା ହର୍ସ ରେଜିମେଣ୍ଟରେ ଯୋଗ ଦେଇଥିଲେ। ମାତ୍ର 21 ବର୍ଷ ବୟସରେ ଭାରତ ପାକ୍ ଯୁଦ୍ଧରେ ସେ ଅତୁଳନୀୟ ସାହସ ପ୍ରଦର୍ଶନ କରିଥିଲେ। 1971 ଡିସେମ୍ବର 16 ତାରିଖରେ ଶତ୍ରୁପକ୍ଷର ଆକ୍ରମଣ ଜୋରଦାର ହୋଇଥିଲା ଏବଂ ସକରଗଡ଼ ସେକ୍ଟରର ଜର୍ପାଲରେ ଆକ୍ରମଣ କରାଯାଇଥିଲା। ଅରୁଣ କ୍ଷେତ୍ରପାଳ ନିଜ ଦଳ ସହ ନିକଟବର୍ତ୍ତୀ ସ୍ଥାନରେ ମୁତୟନ ହୋଇଥିଲେ। ତାଙ୍କ ପାଖରେ 2ଟି ଟ୍ୟାଙ୍କ ଥିଲା। ଅନ୍ୟ ଏକ ରେଜିମେଣ୍ଟରୁ ସହାୟତା ଲାଗି ଖବର ଆସିବା ପରେ ଅରୁଣ ତୁରନ୍ତ ଏହାର ଜବାବ ଦେଇଥିଲେ ଏବଂ ଆକ୍ରମଣ ହେଉଥିବା ସ୍ଥାନକୁ ନିଜ ଦଳବଳ ସହ ଯାତ୍ରା ଆରମ୍ଭ କରିଥିଲେ। ନିଜ ଟିମ୍ ସହ ଯାଉଥିବା ବେଳେ ସେ ମଧ୍ୟ ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବା ପରେ ସେକେଣ୍ଡ ଲେଫ୍ଟନାଣ୍ଟ ଅରୁଣ କ୍ଷେତ୍ରପାଳ ଏବଂ ତାଙ୍କ ଦଳର ଅନ୍ୟ ସଦସ୍ୟମାନେ ଶତ୍ରୁପକ୍ଷ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲେ। ଶତ୍ରୁପକ୍ଷର ଅନେକ ସଦସ୍ୟଙ୍କୁ ସେ ଠାବ କରିବାରେ ସକ୍ଷମ ହୋଇଥିଲେ। ଗୁଳିଗୋଳା ବିନିମୟ ସମୟରେ ଅରୁଣଙ୍କ ଦଳର କମାଣ୍ଡରଙ୍କର ମୃତ୍ୟୁ ଘଟିଥିଲା। ସେ ଏକାକୀ ଶତ୍ରୁପକ୍ଷ ଉପରେ ଆକ୍ରମଣ ଜାରି ରଖିଥିଲେ ଏବଂ ଶତ୍ରୁପକ୍ଷକୁ ସାହସର ସହିତ ମୁକାବିଲା କରିବାରେ ସକ୍ଷମ ହୋଇଥିଲେ। ଏଥିରେ ଶତ୍ରୁପକ୍ଷର 10ଟି ଟ୍ୟାଙ୍କକୁ ସେ ଧ୍ୱଂସ କରିଦେଇଥିଲେ। ତେବେ ସେ ଯେଉଁ ଟ୍ୟାଙ୍କରେ କାର୍ଯ୍ୟ କରୁଥିଲେ ତାହା ଉପରେ ଶତ୍ରୁପକ୍ଷ ଆକ୍ରମଣ କରିଥିଲେ। ସେ ଘଟଣାସ୍ଥଳରେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ମରଣୋତ୍ତର ଭାବେ 1972 ସେକେଣ୍ଡ ଲେଫ୍ଟନାଣ୍ଟ ଅରୁଣ କ୍ଷେତ୍ରପାଳଙ୍କୁ ପରମବୀର ଚକ୍ର ପ୍ରଦାନ କରାଯାଇଥିଲା। ଦେଶ ତାଙ୍କର ଏହି ମହାନତା ଏବଂ ସର୍ବୋଚ୍ଚ ବଳିଦାନ ପାଇଁ ସ୍କରଣ କରୁଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟାନ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମୁକାବିଲା ହେବ। ସନ୍ଧ୍ୟା 7:30ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳାଯିବ। ପଏଣ୍ଟ ଟେବୁଲ୍ ଶୀର୍ଷରେ ଥିବା ଗୁଜରାଟ ଟାଇଟାନ୍ସ ପ୍ଲେ ଅଫ୍ରେ ପହଞ୍ଚସାରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 10 ପଏଣ୍ଟ ପାଇ ଟେବୁଲ୍ର 7ମ ସ୍ଥାନରେ ରହିଥିବା ବେଳେ ପ୍ଲେ ଅଫ୍ରୁ ବାଦ୍ ପଡ଼ିଛି। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 68 ରନ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଚତୁର୍ଥ ତଥା ନିର୍ଣ୍ଣାୟକ ଟିମ୍ ଭାବେ ପ୍ଲେ ଅଫ୍ରେ ପ୍ରବେଶ କରିଛି। କୁଆଲାଲମ୍ପୁରରେ ଚାଲିଥିବା ମାଲେସିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଖେଳାଳି କିଦାମ୍ବି ଶ୍ରୀକାନ୍ତ ଏକକ ବର୍ଗରେ ଓ ଧ୍ରୁବ କାପିଳା ଏବଂ ତାନିସା କାଷ୍ଟ୍ରୋଙ୍କ ଯୋଡ଼ି ମିକ୍ସ ଡବଲ୍ସରେ କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ସିଙ୍ଗଲ୍ସରେ ଶ୍ରୀକାନ୍ତ ଆୟାରଲାଣ୍ଡର ନାଥ୍ ନୁଗେଙ୍କୁ ସିଧାସଳଖ 2ଟି ସେଟ୍ରେ ପରାସ୍ତ କରି କ୍ୱାର୍ଟର ଫାଇନାଲ୍ରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ଧ୍ରୁବ କାପିଳା ଓ ତାନିସା କାଷ୍ଟ୍ରୋ ଯୋଡ଼ି ଫ୍ରାନ୍ସର ଜୁଲିଏନ୍ ମାୟୋ ଓ ଲି ପାଲମୋର୍ଙ୍କୁ ହରାଇ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଜସ୍ଥାନର ବିକାନେର୍ସ୍ଥିତ ପୁନଃ ବିକଶିତ ଦେଶନକ ରେଳ ଷ୍ଟେସନ୍କୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦକୁ ସର୍ବସମ୍ମୁଖକୁ ଆଣିବା ଉଦ୍ଦେଶ୍ୟରେ ଆଜି ପାଞ୍ଚଟି ରାଷ୍ଟ୍ର ଅଭିମୁଖେ ଯାତ୍ରା ଆରମ୍ଭ କଲେ ସର୍ବଦଳୀୟ ପ୍ରତିନିଧି ଦଳ। ସାରା ଦେଶରେ ଆଜି ଆଧୁନିକ ଜ୍ଞାନକୌଶଳରେ ନିର୍ମିତ 103 ଅମୃତ ଷ୍ଟେସନର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ସମ୍ବାଦ ଶେଷ ହେଲା।